ଯିଶାୟ 45 ପର୍ବ 18 ପଦରୁ 19 ପଦ, ହିବ୍ରୁ 4 ପର୍ବ 12 ପଦ, ଗୀତ ସଂହିତା 19 ପର୍ବ 7 ପଦରୁ 10 ପଦ। ଫଟୁ ନମ୍ବର 2। ପ୍ରଭୁ ଚୋ ଗୋଇଟ, ସତ୍ ମହାପ୍ରଭୁ ଚୋ ଗୋଇଟ ୟୋହ ଫଟୁଲେ ଦିଖତ ରହତୋ ବହି ଗୋଟୋକ ବାଇବଲ ହୁନ୍। ଏହା ସତ୍ ମହାପ୍ରଭୁ ଚୋ ଗୋଇଟ ହୁନ୍, ଆଉ ଏହା ମହାପ୍ରଭୁ ଚୋ ବାବଦେ ଆଉ ହୁନା ଚୋ ବାଟ ବାବଦେ। ସତ୍ ମହାପ୍ରଭୁ ସଭେକେ ମୟା କରତେ। ମୁଁ ୟୋହ ବାଇବଲ ବାବଦେ ତୁହାନକେ ଗୋଠିଆଓକେ ଚାହତାହେଁ।